ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ଆଉ କିଛି ସମୟ ପରେ ଘୋଷଣା ହେବ ସାଧାରଣ ନିର୍ବାଚନର ତାରିଖ। ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ। 7ଟି ବିଭାଗର 14ଟି ପ୍ରସ୍ତାବକୁ ମଞ୍ଜୁରୀ। ଆସନ୍ତାକାଲି ହାଇକୋର୍ଟରେ ଅନୁଷ୍ଠିତ ହେବ ରାଷ୍ଟ୍ରୀୟ ଲୋକ ଅଦାଲତ। ଏବଂ ରାଜ୍ୟର କେତେକ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା, ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି। ଚଳିତ ବର୍ଷ ସାଧାରଣ ନିର୍ବାଚନ 2024 ନିମନ୍ତେ ଆଉ କିଛି ସମୟ ପରେ ଭାରତର ନିର୍ବାଚନ କମିଶନ ତାରିଖ ଘୋଷଣା କରିବେ। ତାରିଖ ଘୋଷଣା ହେବା ସହ ଆଦର୍ଶ ଆଚରଣ ବିଧି ମଧ୍ୟ ଲାଗୁ ହେବ। ଏଥିରେ ଲୋକସଭା ସହିତ କେତୋଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବ ବୋଲି କମିଶନଙ୍କ ପକ୍ଷରୁ ସାମାଜିକ ଗଣମାଧ୍ୟମରେ ସୂଚନା ଦିଆଯାଇଛି। ସୂଚନା ଅନୁସାରେ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ସିକ୍କିମ୍ରେ ସାଧାରଣ ନିର୍ବାଚନ ସହିତ ବିଧାନସଭା ନିର୍ବାଚନ ହେବାର ସମ୍ଭାବନା ଅଛି। ପିଏମ୍ ସୂର୍ଯ୍ୟଘର ମୁଫ୍ତ ବିଜୁଳି ଯୋଜନାରେ ଦେଶର 1 କୋଟିରୁ ଅଧିକ ପରିବାର ପଞ୍ଜିକୃତ ହୋଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସନ୍ତୋଷ ବ୍ୟକ୍ତ କରିଛନ୍ତି। ଓଡ଼ିଶା ସମେତ ଆସାମ, ବିହାର, ଗୁଜରାତ, ମହାରାଷ୍ଟ୍ର, ତାମିଲନାଡୁ, ଉତ୍ତରପ୍ରଦେଶ ଭଳି ରାଜ୍ୟରୁ 5 ଲକ୍ଷ ଲେଖାଏଁ ପରିବାର ପଞ୍ଜିକୃତ ହୋଇଛନ୍ତି। ମୁଫ୍ତ ବିଜୁଳି ଯୋଜନା ଲୋକମାନଙ୍କ ବିଜୁଳି ଖର୍ଚ୍ଚ କମ୍ କରିବା ସହ ଶକ୍ତି ଉତ୍ପାଦନ ବୃଦ୍ଧି କରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହି ଯୋଜନା ପରିବେଶ ପାଇଁ ଜୀବନଶୈଳୀ ଅଭିଯାନକୁ ଉତ୍ସାହିତ କରିବ ଓ ବିଶ୍ୱର ପରିବେଶରେ ଉନ୍ନତି ଘଟିବ। ଶୀଘ୍ର ପଞ୍ଜିକରଣ କରିବା ପାଇଁ ପ୍ରଧାନମନ୍ତ୍ରୀ ଲୋକମାନଙ୍କୁ ଆହ୍ୱାନ ଦେଇଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ୱେବ୍ସାଇଟ୍ରେ ଏହା ଉପଲବ୍ଧ ହେଉଛି। ରାଜ୍ୟ ମନ୍ତ୍ରିମଣ୍ଡଳର କ୍ୟାବିନେଟ୍ ବୈଠକ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ 7ଟି ବିଭାଗର 14ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। କଟକ ମହାନଦୀ ଉପରେ ଏକ ଉଚ୍ଚ ସେତୁ ନିର୍ମିତ ହେବା ସମ୍ପର୍କିତ ପ୍ରସ୍ତାବକୁ କ୍ୟାବିନେଟ୍ରେ ଅନୁମୋଦନ ଦିଆଯାଇଛି। ସାଲେପୁର ବ୍ଲକ ବ୍ରାହ୍ମଣଖଣ୍ଡ ସାହୁକ୍ଷେତ ରାସ୍ତାରେ ଏହା ନିର୍ମିତ ହେବ। ଏହି ସେତୁ ବାବଦରେ 128 କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ ଏହା 3 ବର୍ଷ ମଧ୍ୟରେ ନିର୍ମାଣ କାର୍ଯ୍ୟ ସାରିବାକୁ ଧାର୍ଯ୍ୟ କରାଯାଇଛି। ଏଥିସହ ରାଜ୍ୟ ସରକାର ଭୁବନେଶ୍ୱର ଚନ୍ଦ୍ରଶେଖରପୁରରେ ଯାଦବ ଭବନ ନିର୍ମାଣ ଲାଗି ଅଧା ଏକର ଜାଗା ଯୋଗାଇ ଦେବେ। ଏହି ଭୂମିର ପ୍ରିମିୟମ୍ ବାବଦକୁ 5 କୋଟି 6 ଲକ୍ଷ ଟଙ୍କାର ପ୍ରିମିୟମ୍କୁ ରାଜ୍ୟ ସରକାର ଛାଡ଼ କରିବେ ବୋଲି ବୈଠକରେ ପାରିତ ହୋଇଛି। ରାଜ୍ୟ କ୍ୟାବିନେଟ୍ ବୈଠକର ନିଷ୍ପତ୍ତି ସମ୍ପର୍କରେ ରାଜ୍ୟ ଜଳସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ, ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା 7ଟି ବିଭିନ୍ନ ବିଭାଗର 14ଟି ପ୍ରସ୍ତାବ ଓ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଥିଲେ।
ମାନ୍ୟବର ମନ୍ତ୍ରିମଣ୍ଡଳ ଅନୁମୋଦନ କରିଛନ୍ତି 14ଟି ପ୍ରସ୍ତାବକୁ, ସେ ସମ୍ପର୍କରେ ଆପଣମାନଙ୍କୁ ଅବଗତ କରାଇବି। ପ୍ରଥମେ ହେଉଛି ଗୋଟିଏ ହୋଇଥିଲା ଶକ୍ତି ବିଭାଗର ଓଡ଼ିଶା ଟ୍ରାନ୍ସମିଶନ ସିଷ୍ଟମ ଷ୍ଟ୍ରେଙ୍ଗଥେନିଂ ପ୍ରୋଜେକ୍ଟ, ଆଗରୁ ଫେଜ୍ 1 ଚାଲିଥିଲା, ଆଜି ଫେଜ୍ 2 କୁ ମଧ୍ୟ ଅନୁମୋଦନ କରାଗଲା। ଆଜି ଫେଜ୍ 2 କୁ ମଧ୍ୟ ଆଜି କ୍ୟାବିନେଟ୍ ସମ୍ମୁଖରେ ଉପସ୍ଥାପନ କରାଯାଇଥିଲା। ଯେଉଁ ଫେଜ୍ 2ରେ 1827 କୋଟି ଟଙ୍କାର ପ୍ରସ୍ତାବ ରଖାଯାଇଛି, 1845.76 କୋଟିର ଗୋଟିଏ ପ୍ରସ୍ତାବ, ଯେଉଁଥିରେ କିଛି ଏକ୍ସଟ୍ରା ହାଇ ଟେନ୍ସନ୍ ଗ୍ରିଡ୍, ESG ଗ୍ରିଡ୍, ଯଥା 220/33 kV ଗ୍ରିଡ୍ ସବ୍ଷ୍ଟେସନ୍ ଆଟ୍ ପାରାଦୀପ, 220/33 kV ସବ୍ଷ୍ଟେସନ୍ GSS ଗ୍ୟାସ୍ ବେସ୍ଡ ସବ୍ଷ୍ଟେସନ୍ ଆଟ୍ ଅନୁଗୁଳ, ସିମିଲାର ଗୋଟିଏ ଖୋର୍ଦ୍ଧାର ମୁଣ୍ଡମ ବା ଛେନ୍ଦିପଦା ଅନୁଗୁଳରେ, ନେଉଳପୋଇରେ 400/220/33, ଭଦ୍ରକର ଭଣ୍ଡାରୀ ପୋଖରୀ ପାଖରେ 400/220/33, ଏହିଭଳି ଏକ୍ସଟ୍ରା ହାଇ ଭୋଲ୍ଟେଜ୍ ପରେ ଅଧିକ କ୍ଷମତା ବିଶିଷ୍ଟ ଏକ୍ସଟ୍ରା ହାଇ ଟେନ୍ସନ୍ ଗ୍ରିଡ୍ ସ୍ଥାପନ କରାଯିବ।
ଭୁବନେଶ୍ୱରସ୍ଥିତ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଦଳର ରାଜ୍ୟ ନିର୍ବାଚନ କମିଟି ବୈଠକ ଚାଲିଛି। ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ବିଶ୍ୱେଶ୍ୱର ଟୁଡୁ ଉପସ୍ଥିତ ଅଛନ୍ତି। ଏଥିସହ ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର ଏବଂ ସହପ୍ରଭାରୀ ଲତା ଉସେଣ୍ଡି ମଧ୍ୟ ବୈଠକରେ ଯୋଗ ଦେଇଛନ୍ତି। ଆସନ୍ତା ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ବୈଠକ ଅନୁଷ୍ଠିତ ହେଉଛି। ରାଜ୍ୟର 147 ବିଧାନସଭା ଏବଂ 21 ଲୋକସଭାକୁ ନେଇ ପର୍ଯ୍ୟବେକ୍ଷକମାନଙ୍କ ରିପୋର୍ଟ ଉପରେ ସମୀକ୍ଷା ଏବଂ ପ୍ରାର୍ଥୀ ଚୟନ ନେଇ ମଧ୍ୟ ଆଲୋଚନା ହେବାର ସମ୍ଭାବନା ରହିଛି। ପୂର୍ବତନ ପ୍ରଶାସନିକ ସେବା ଅଫିସର ନବନୀତ କୁମାର ସେହଗଲ ଆଜି ପ୍ରସାର ଭାରତୀର ନୂଆ ଚେୟାରମ୍ୟାନ୍ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। 1988 ବ୍ୟାଚ୍ ପ୍ରଶାସନିକ ସେବା ଅଫିସର ଶ୍ରୀ ସେହଗଲ ଉତ୍ତରପ୍ରଦେଶ କ୍ୟାଡରର ଅବସରପ୍ରାପ୍ତ ଅଧିକାରୀ। ଏ ସୂର୍ଯ୍ୟପ୍ରକାଶଙ୍କ ସ୍ଥାନରେ ସେ ଦାୟିତ୍ୱ ନେଇଛନ୍ତି। ସୂର୍ଯ୍ୟପ୍ରକାଶ 2020ରୁ ପ୍ରସାର ଭାରତୀର ଚେୟାରମ୍ୟାନ୍ ଥିଲେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନବନୀତ କୁମାର ସେହଗଲଙ୍କୁ ନିଯୁକ୍ତି ଦେଇଛନ୍ତି। ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ଅଧ୍ୟକ୍ଷତାରେ ମନୋନୟନ କମିଟି ନବନୀତ କୁମାର ସେହଗଲଙ୍କ ନାମକୁ ଅନୁମୋଦନ କରିଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ହାଇକୋର୍ଟରେ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତାକାଲି ଅନୁଷ୍ଠିତ ହେବ। ଓଡ଼ିଶା ହାଇକୋର୍ଟ ପରିସରରେ ଅନୁଷ୍ଠିତ ହେବାକୁ ଥିବା ଏହି ଲୋକ ଅଦାଲତରେ 9 ଜଣ ବିଚାରପତି ମାମଲାଗୁଡ଼ିକର ଶୁଣାଣି କରିବେ। ପୂର୍ବାହ୍ନ 11ଟାରେ ଅନୁଷ୍ଠିତ ଲୋକ ଅଦାଲତ ଆରମ୍ଭ ହୋଇ ମାମଲାର ସମାଧାନ ଆପୋଷ ବୁଝାମଣାରେ କରାଯିବ। ସୂଚନାଯୋଗ୍ୟ, ପୂର୍ବରୁ ଏହି ଲୋକ ଅଦାଲତ 9 ତାରିଖରେ କରାଯିବାକୁ ସ୍ଥିର ହୋଇଥିଲା, ମାତ୍ର ପରେ ଏହାକୁ 17 ତାରିଖ ପାଇଁ ଧାର୍ଯ୍ୟ ହୋଇଥିଲା। ତେବେ ଗତ 9 ତାରିଖରେ ରାଜ୍ୟରେ ଥିବା ବିଭିନ୍ନ କୋର୍ଟରେ ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଆୟୋଜିତ ହୋଇଯାଇଛି। ଚଳିତ ବର୍ଷ ନିର୍ଦ୍ଧାରିତ ସମୟରେ ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ବୋର୍ଡ ସଭାପତି ଶ୍ରୀକାନ୍ତ ରେ ସୂଚନା ଦେଇଛନ୍ତି। ରାଜ୍ୟର 55ଟି ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖା ଚାଲିଛି। ଏକ ସାମ୍ବାଦିକ ସମ୍ମିଳନୀରେ ବୋର୍ଡ ସଭାପତି ଓ ଉପସଭାପତି ସୂଚନା ଦେଇ କହିଛନ୍ତି ଯେ ସମସ୍ତ ମୂଲ୍ୟାୟନ କେନ୍ଦ୍ରକୁ 24 ଘଣ୍ଟିଆ ସିସିଟିଭି ନଜରରେ ରଖାଯାଇଛି। ସମସ୍ତ ମୂଲ୍ୟାୟନ କେନ୍ଦ୍ରର କାର୍ଯ୍ୟକୁ 10 ଜଣ ସୁପରଭାଇଜିଂ ଟିମ୍ ଅନୁଧ୍ୟାନ କରୁଛନ୍ତି। ବୋର୍ଡ ପକ୍ଷରୁ 15 ଦିନ ମଧ୍ୟରେ ମାଟ୍ରିକ୍ ଖାତା ମୂଲ୍ୟାୟନ ଶେଷ ହେବା ନେଇ ଆଶା ରଖାଯାଇଛି। ଅନ୍ଲାଇନ୍ରେ ପରୀକ୍ଷା ଫଳ ପ୍ରକାଶ ପାଇବାର 7 ଦିନ ମଧ୍ୟରେ ଅନ୍ଲାଇନ୍ରେ ପରୀକ୍ଷାର୍ଥୀ ନିଜର ସାର୍ଟିଫିକେଟ୍ ଡାଉନ୍ଲୋଡ୍ କରିପାରିବେ। ସାର୍ଟିଫିକେଟ୍ର ହାର୍ଡ କପି ପରୀକ୍ଷା ଫଳ ପ୍ରକାଶ ପାଇବାର 15 ଦିନ ପରେ ସ୍କୁଲ୍ରୁ ପାଇପାରିବେ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଯୁଗସାହି ପାଟଣା ମନସ୍କା ଗାଁ ନିକଟ ଜଙ୍ଗଲରେ ଏକ ମାଓବାଦୀ କ୍ୟାମ୍ପ୍ ଠାବ ହୋଇଥିବା ନେଇ ଜିଲ୍ଲା ଏସ୍ପି ଏସ୍ ଅଭିଳାଷ ଜି ସୂଚନା ଦେଇଛନ୍ତି। ସିଆର୍ପିଏଫ୍ ଓ ଏସ୍ଓଜି ପକ୍ଷରୁ ହୋଇଥିବା ମିଳିତ କମ୍ବିଂ ଅପରେସନ୍ରେ ବିପୁଳ ମାଓ ସାମଗ୍ରୀ ଜବତ କରାଯାଇଛି। ଏଥିସହ ଗୋଟିଏ ଲ୍ୟାଣ୍ଡମାଇନ୍କୁ ସେଠାରେ ନଷ୍ଟ କରାଯାଇଛି। କ୍ୟାମ୍ପ୍ରୁ 58ଟି ଜୀବନ୍ତ ଗୁଳି, 74ଟି ଜିଲୋଟିନ୍ ଓ 10ଟି ଡିଟୋନେଟର ସମେତ ନକ୍ସଲ ପୋଷାକ ଜବତ କରାଯାଇଛି। ନୟାଗଡ଼ ଜିଲ୍ଲାରେ ଆଜି ନିର୍ବାଚନ ପ୍ରାକ୍ ପ୍ରସ୍ତୁତି ସମ୍ପର୍କରେ ଅତିରିକ୍ତ ନିର୍ବାଚନ ଅଧିକାରୀ ସମୀକ୍ଷା କରିଛନ୍ତି। ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ପ୍ରମୁଖ ଯୋଗଦେଇ ଜିଲ୍ଲାରେ ବୁଥ୍, ପୋଷ୍ଟାଲ ବ୍ୟାଲେଟ୍, ଜାଲ୍ ନୋଟ୍, ଟ୍ରେନିଂ ପ୍ରୋଗ୍ରାମ ଆଦି ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଏବଂ କେନ୍ଦ୍ର କୃଷିଜୀବୀ ମହିଳା ସଂସ୍ଥାନ ଭୁବନେଶ୍ୱର ପକ୍ଷରୁ ଭଦ୍ରକ ଜିଲ୍ଲା ରାନିତାଲ କୃଷି ବିଜ୍ଞାନ କେନ୍ଦ୍ରରେ ଡ୍ରୋନ୍ ବ୍ୟବହାର କୌଶଳ ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକମାନେ ଯୋଗଦେଇ ଡ୍ରୋନ୍ ଦ୍ୱାରା ଫସଲରେ କୀଟନାଶକ, ଅଣୁସାର, ନାନୋ ୟୁରିଆ ଆଦି ସିଞ୍ଚନ କରାଯିବା ଉପରେ ମହିଳାମାନଙ୍କୁ ତାଲିମ ଦେଇଥିଲେ। ଉତ୍ତମ ସ୍ୱାସ୍ଥ୍ୟ ଲାଗି ଟିକାକରଣର ଗୁରୁତ୍ୱ ଉପରେ ଲୋକମାନଙ୍କୁ ସଚେତନ କରାଇବା ଲାଗି ପ୍ରତିବର୍ଷ ଆଜିର ଦିନକୁ ଜାତୀୟ ଟିକାକରଣ ଦିବସ ଭାବେ ପାଳନ କରାଯାଉଛି। ଟିକାକରଣର ମହତ୍ ଉଦ୍ଦେଶ୍ୟ ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟରେ ପହଞ୍ଚାଇବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। ଚଳିତ ବର୍ଷର ବାର୍ତ୍ତା ହେଉଛି ଟିକା ସମସ୍ତଙ୍କ ଲାଗି କାର୍ଯ୍ୟ କରୁଛି। ପାଣିପାଗ, ରାଜ୍ୟରେ ବର୍ତ୍ତମାନ ତାତି ଓ କାଳବୈଶାଖୀର ମିଶ୍ରିତ ପ୍ରଭାବ ଜାରି ରହିଛି। ଆଜିଠାରୁ ଆସନ୍ତା 4-5 ଦିନ ପର୍ଯ୍ୟନ୍ତ ରାଜ୍ୟର ଉପକୂଳ ଏବଂ ଆଭ୍ୟନ୍ତରୀଣ ସ୍ଥାନଗୁଡ଼ିକରେ କାଳବୈଶାଖୀର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଆସନ୍ତା 3 ଦିନ ପରେ ରାଜ୍ୟରେ କାଳବୈଶାଖୀ ପ୍ରଭାବରେ 3-5 ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ପାଇବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ନୟାଗଡ଼, କଟକ ଓ ଯାଜପୁର ଆଦି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ଥିବାରୁ ଏସବୁ ଜିଲ୍ଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଗତ 24 ଘଣ୍ଟା ମଧ୍ୟରେ ବାଲେଶ୍ୱର, ଚାନ୍ଦବାଲି, କଟକ, ଭୁବନେଶ୍ୱର, ବାରିପଦା, ନୟାଗଡ଼, ଭଦ୍ରକ, ଯାଜପୁର ଏବଂ ଖୋର୍ଦ୍ଧାରେ ବଜ୍ରପାତ ସହିତ ସାମାନ୍ୟ ବର୍ଷା ହୋଇଯାଇଛି। ମେଘୁଆ ପାଗ ଯୋଗୁଁ ଦିନ ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି। ବୌଦ୍ଧରେ ଗତକାଲି ସର୍ବାଧିକ ତାପମାତ୍ରା 39.5 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଥିଲା। ସେହିପରି ମାଲକାନଗିରି, ଟିଟିଲାଗଡ଼, ଝାରସୁଗୁଡ଼ା ସହିତ ଆଉ କେତେକ ସ୍ଥାନରେ ତାପମାତ୍ରା 38 ଡିଗ୍ରୀରୁ ଅଧିକ ଥିଲା। ଅନ୍ୟପକ୍ଷରେ କାଳବୈଶାଖୀ ଜନିତ ବର୍ଷାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ପକ୍ଷରୁ ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏସ୍ଆର୍ସିଙ୍କ କାର୍ଯ୍ୟାଳୟ ପକ୍ଷରୁ ଏ ନେଇ ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ, ଆଉ କିଛି ସମୟ ପରେ ଘୋଷଣା ହେବ ସାଧାରଣ ନିର୍ବାଚନର ତାରିଖ। ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ, 7ଟି ବିଭାଗର 14ଟି ପ୍ରସ୍ତାବକୁ ମଞ୍ଜୁରୀ। ଆସନ୍ତାକାଲି ହାଇକୋର୍ଟରେ ଅନୁଷ୍ଠିତ ହେବ ରାଷ୍ଟ୍ରୀୟ ଲୋକ ଅଦାଲତ। ଏବଂ ରାଜ୍ୟର କେତେକ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା, ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45 ରେ।